cambiare il suo corpo. Allora, sono partito che partito che non ha altro corpo. Partito che partito che non ha altro corpo. Tuna aku sarira ka swasta thanne sakne nai tare kana mo achi je bhagavat sukhda goswami parita maharaj sat de sat rati kal se kotha koite tero ame to se prakar yogyata nai ame patiyo sri bosi kotha bata kariya pai ju ghanta kala ame ekhi kotha kirtan karai chi tuna apan man samasta aku अनेक प्रथम कम लोक आसते बर्तमान अधिक लोक आसवण कर पूर्व बर्तमान आम चंद्रशेखर षडंगी जे सेक्रेटरी कहते स्वच्छनारायण उपसभा कहूँ कारण प्रत्येक समय बहुत कम दु मिनट लेखा करें कि कहला कार्यक्रम बंद करा पड़ा प्रसाद व्यवस्था अच्छे तो सर्वप्रथम चंद्रशेखर स्वयं प्रभु
मान्यवर फादर सभा दास महाराज जी ईश्वर भक्त मंडल मैंने जय कर रथ प्रस्ताव देते
मंदिर उपसभापति सच्चानंद राय अनुभव कर दु मिनट कथा कह या डॉक्टर रथ अनुरोध कर
हरे कृष्णा डॉक्टर रथ अच्छा काकटपुर कलेज लेक्चर अच्छा से विशेष भाव में सहयोग कर भागवत कथा कही पारे कारण मुझे सब दिन जाऊँ काकटपुर ऑडिट सब दिन से मतलब गाड़ी आने छाड़ू भागवत सप्ताह हरे कृष्ण
परम पूज्य महाराज और समस्त गुरुवर्ग जो मान तुम कादचा पाइल योग्य एक अनुष्ठान मान्यवर परम पूज्य कादचा दास महाराज समाज जो दुष्ट अवस्था से अवस्था सब छटपट हो एक प्रकार छटपट संवाद पत्र टे पढ़े भारी जंत्रणा होगी पढ़े भारी कष्ट तार मूल आध्यात्मिकता जो अभाव आम समस्त अनुभव कर समस्या समग्र समस्या समाधान विश्व में तरह ईश्वर भूमिका ଅଗ୍ରଗଣ୍ୟ ଗୌର୍ଦ୍ଧନ୍ୟ ଶ୍ରେଷ୍ଠ ଗରିଷ୍ଠ ଏଇଟା ଆମେ କରିବାକୁ ପଡିବ ନାହିଁ। ତେବେ ଏଇଠୁ କାର୍ଯ୍ୟକ୍ରମ ଭାଗବତ ସାତ ଦିନ ମଧ୍ୟରେ ଅତ୍ୟନ୍ତ ସୀମିତ କଥାରେ ଆମେ ସବୁ ବିଭିନ୍ନ ପ୍ରକାର କଥାକୁ ଆଲୋଚନା କରୁ ପର୍ଯ୍ୟାଲୋଚନା କରୁ ଆମର ଭାଷାଠୁ ଆରମ୍ଭ କୁଆଡ଼େ ଆମେ ଯାଉ ସତ କଥା ବ୍ୟବସ୍ଥିତ ଭାବେ ନିୟନ୍ତ୍ରିତ ଭାବେ ଶୃଙ୍ଖଳିତ ଭାବେ ସାତ ଦିନ ଭିତରେ ସମସ୍ତ କଥା କହିଲେ ଏଇଟା କଳ୍ପନା ପାଖରେ ଯାହା ହଉ ପ୍ରଭାତ ମହାରାଜ ତାକୁ ସମୀକ୍ଷା ଉପସ୍ଥାପନ କରିଛନ୍ତି। ତେବେ ଏଇଠି ଗୋଟିଏ ଟିକା ବିନ୍ଦୁ ମୁଁ ଟିକେ ଯେମିତି କହିଦେଇକି ମୋର ବକ୍ତବ୍ୟକୁ ଛାଡ଼ିବି କାହିଁକିନା ସାର୍ ମାନେ ମହାରାଜ ବାବୁ ମହାରାଜ ତ କହିଛନ୍ତି କେମିତି ଈଶ୍ୱର କୃପା ଛଡ଼ା ଏଇଠି ଠିଆ ହେବାର ମୋ ଯୋଗ୍ୟତା ଆଦୌ ନାହିଁ ଏ କଥା ମାନି ନେଉଛି ଆମେ ସବୁ ଜାଣିଛୁ ଅଷ୍ଟାଦଶ ପୁରାଣ ବ୍ୟାସ ଉପକାର ଆଇ ପୁଣ୍ୟ ଆମେ ସମସ୍ତେ ବର୍ତ୍ତମାନ ପାପରେ କିନ୍ତୁ ଏଇଥିପାଇଁ ତାଙ୍କର ଉପକାର କରି ଆମ ଶୋଷଣ ବାହାରେ ବହୁତ ଦୂର ଉପକାର କରିବା ଭାବନାଟା ବହୁତ ଦୂର ତେଣୁ କମ୍ ସେ କମ୍ ଏଇଠି ସମଗ୍ର କଥା ମୁଖ୍ୟ ସାରାଂଶ ଯେ ଆମେ କମ୍ ସେ କମ୍ ପରୋପକାର ପାଇଁ ଏତେ ଚିନ୍ତା କରିବା ପାପଟା ପୁଣ୍ୟଟା ଯୋଉ ରହୁଛି ଗାଈ ନେବା ଚା ବର୍ଷା ଏଇ ଚିନ୍ତା କରି କମ୍ ସେ କମ୍ ଟିକେ ଯେମିତିକୁ ସୁଧାରି ଦେବା କାହିଁକିନା ଆମେ କହିବା କି ଆଜ୍ଞା ଇଏ ମତେ ଖରାପ କରିଥିଲା ସେ ମତେ ଭଲ ସାଧୁ କହି ପକେଇଲେ କିନ୍ତୁ ସେଥିରେ ଯୋଉ କଥା କହିଲେ ଆମର ଗୀତାର ଯୋଉ ସାର କଥା ଅଛି ଉଦ୍ଧରି ଅବସାଦେ ଆପଣ ବନ୍ଧୁ ଆତ୍ମ ପୁରା ଆଜ୍ଞା ନିଜେ ନିଜ ସତ୍ୟ ନିଜେ ନିଜେ ବନ୍ଧୁ ଆପଣମାନେ ଆସିଛନ୍ତି ନିଜେ ନିଜକୁ ନିୟନ୍ତ୍ରଣ କରି ବ୍ୟବସ୍ଥା କରି ଆସିକି ବସିଲା କିଛି କାରଣ ପଡ଼ିଲା ପାଇଲା ତ ମନ ଭିତରେ ଆମର ବିବେକ ଜ୍ଞାନ ଭଗବାନଙ୍କୁ ଦେଇଛନ୍ତି ତାକୁ କିଛି ଆମେ ଆମେ ବୁଝିପାରିବା ଆଗାମୀ ଦିନରେ ଆମେ କଣ କରିବା କଣ ନାଇଁ ବିଚାର ବିମର୍ଶ ହବ ସେଇଠୁ ଆଉ ଗୋଟେ କଥା ଯୋଉ କହିଲି ମାନେ ଅନୁଭବ କରି ସମସ୍ତ ତାକୁ ବହୁ କମ ସମୟ ପାଇଁ କେମିତି ଈଶ୍ୱର ଉପାୟରେ ପାଦ ପଡିଛି ମାନେ ଆସିପାରୁଛି ଏଠିକି କ୍ଷଣପି ସଜ୍ଜନ ଯୋଉଟା ଶଙ୍କରାଚାର୍ଯ୍ୟ ମହାରାଜ କହିଥିଲେ କ୍ଷଣପି ସଜ୍ଜନ ସଙ୍ଗତି ରେଖା ଭଗବତି ଭଗବାନ ତେଣେଇ ନୌକା ଇଏ କମ କଥା ଆପଣମାନେ ଆସିକି ନିଜର ଅସ୍ତବ୍ୟସ୍ତ ଜୀବନ ସମୟ ଟିକେ ଦେଇକି ଏଠି ଶୁଣିପାରିଛନ୍ତି ଆପଣ ଲଘୁ ଭାଗ୍ୟ ଥିବା କହୁଛନ୍ତି ସାଧାରଣ ମଣିଷଟି ଏଇ ସାଂସାରିକ ଜଞ୍ଜାଳ ଭିତରେ ସେ କେବେ ଏଠି ଆସିବା ତା ପାଇଁ ସମ୍ଭବ ନୁହେଁ ତେଣୁ ଆପଣମାନେ ଧନ୍ୟ ଆଉ ଭକ୍ତ କଥା ଉଠିଲା ନା ହଉ ତିଷ୍ଠା ବି କହିଛନ୍ତି ଯୋଗୀ ନା ହୃଦୟ ମଧୁଭକ୍ତା ଯତ୍ର ଗାୟନ୍ତି ତତ୍ ତିଷ୍ଠା ବି ନା କିଛି ଚମତ୍କାର କଥା ଅଛି ଆମେ ଯୋଉ ଭକ୍ତି ଆଉ ଭଗବାନ ଏସବୁ ବିଭିନ୍ନ ବ୍ୟବସ୍ଥା ବିଭିନ୍ନ କଥା ଅତ୍ୟନ୍ତ ଚମତ୍କାର କଥା ଆମେ ଏଇଠି ଶୁଣିପାରିବୁ ବାସ୍ତବରେ ଆମ ଜଣେନ୍ଦ୍ରିୟ ଧନ୍ୟ ହେଲା ଦର୍ଶନେନ୍ଦ୍ରିୟ ଧନ୍ୟ ହେଲା ଆମେ ସବୁ ଧନ୍ୟ ହେଲୁ ଆଉ ଈଶ୍ୱର କରନ୍ତୁ ବିଶେଷ କରିକି ପ୍ରଭୁପାଦ ମହାରାଜଙ୍କ ସମ୍ପର୍କରେ ଆସିଲା ପରେ ମୁଁ ଅତ୍ୟନ୍ତ ପୁଲକିତ ଆନନ୍ଦିତ ହେଉଛୁ କିଛି ରହିଛି ଚିନ୍ତନ ଭିତରେ ଆମେ ପରସ୍ପର କିଛି ଆଳାପ ଆଲୋଚନା କରିଛୁ ଆଗାମୀ ଦିନରେ କଣ କରାଯିବ ଏମିତି କିଛି ପରସ୍ପର ଯୋଉ କଥା ସଙ୍ଗମ ଭିତରେ ତେଣୁ ଭଗବାନ କରନ୍ତୁ ତାଙ୍କୁ ଭଗବାନ ସେଇ ସାମର୍ଥ୍ୟ ଶକ୍ତି ପ୍ରଦାନ କରନ୍ତୁ ତାଙ୍କୁ ଯୋଉ ସେ ଯୋଉ କଥା କହୁଥିଲେ ତାକୁ ସେ ସାମର୍ଥ୍ୟ ଧୀରେ ଧୀରେ ଆମମାନଙ୍କୁ ଧନ୍ୟ କରନ୍ତୁ ଏତେ କହି ମୋର ବକ୍ତବ୍ୟ ତାଙ୍କୁ
ହରେ କୃଷ୍ଣ ଡକ୍ଟର ରଥକୁ ଆମେ ଧନ୍ୟବାଦ ଦଉଛୁ ସିଏ ବଡ କୃପା କରିକି ମଧ୍ୟ ପାଶୱା ପ୍ରଭୁ ସାହାଯ୍ୟ କରିଛନ୍ତି ଜାଣିଲେ ପାଶୱା ଆଗରୁ କହିଲେ ସେ ତେଣୁ ସେଥିପାଇଁ ଏଥିରେ ମଧ୍ୟ ସ୍ଥାନୀୟ ଲୋକମାନେ ଆମକୁ ସାହାଯ୍ୟ କରିଛନ୍ତି ସେଥିପାଇଁ ମଧ୍ୟ ଆମେ ସେମାନଙ୍କ ଭିତରେ ଆମେ କୃତଜ୍ଞତା ଜ୍ଞାପନ କରୁଛି ବିଶେଷ କରି ଏଇ ଯୋଉ ସାତ ଦିନ କାଳ ଆମର ଏଠି ଭାରତ କଥା କରାଗଲା ତାହା ଆମର ସେ ପ୍ରଭୁପାଦ ତାଙ୍କର ନାଁ ହେଉଛି ଅଭୟ ଶରଣ ତାଙ୍କର କମ୍ୟୁନିକେସନ୍ ଅଫିସିଂ ଗୋଟେ ଡିପାର୍ଟମେଣ୍ଟ ଇସ୍କନ୍ ଅଛି ସେ ଡିପାର୍ଟମେଣ୍ଟ ତରଫରୁ ଏଇ କାର୍ଯ୍ୟକ୍ରମ ଗୁଡ଼ା ନିଆଯାଇଛି ଆମେ ଆଶା କରୁଛୁ ଭବିଷ୍ୟତରେ ମଧ୍ୟ ଏଠାରେ ଯଦି ସ୍ମରଣୀୟ କାର୍ଯ୍ୟକ୍ରମ କରିବାକୁ ଆମେ କହିବେ ତାହା ମଧ୍ୟ ଆମେ ବି ପରବର୍ତ୍ତୀ ଅବସ୍ଥାରେ ଆମେ ଦେଖିବା ବିଶେଷ ମେନ୍ ଉଦ୍ଦେଶ୍ୟ ହେଲା ଆମେ ଲୋକମାନଙ୍କୁ କୃଷ୍ଣ ଚେତନଶୀଳ କରିବା ମହାପ୍ରଭୁଙ୍କର ଥିଲା ଭବିଷ୍ୟତ ବାଣୀ ପୃଥିବୀତେ ଆସି ଯେତେ ନଗରାଧିଗ୍ରମ ସର୍ବତା ପ୍ରଚାର ହେବ ନା ସେଇଥିର ମହାପ୍ରଭୁ ଅଭିନ୍ନ କୃଷ୍ଣ ସେ ତେଣୁ ପାଞ୍ଚଶହ ବର୍ଷ ତଳେ ସେ ଭବିଷ୍ୟତ ବାଣୀ ଦେଇଥିଲେ ସମଗ୍ର ପୃଥିବୀରେ ମୋର ନାମ ପ୍ରଚାର ହେବ ତେଣୁ ଈଶ୍ୱରର ପ୍ରତିଷ୍ଠାତା ଏ ସେ ଭକ୍ତି ବିଧାନ ସ୍ୱାମୀ ପ୍ରଭୁପାଦ ତାକୁ ସେ କାର୍ଯ୍ୟରେ ପ୍ରଣୀତ କରିଛନ୍ତି, ଯାହା ଜୀବନରେ ସଂକ୍ଷେପରେ ଆମକୁ କୁହାଗଲା 65 ବର୍ଷ ଯାହା କୁହାଯାଉଛି 65 ମସିହା ତାଙ୍କୁ 69 ଏଜ୍ ହବ। ସେଇ ସମୟରେ ସେ ଭାରତୀୟ ଜଳଯୋଗ ଜାହାଜରେ ଆମେରିକା ଯାଇଥିଲେ ତାଙ୍କ ନିର୍ଦ୍ଦେଶରେ। ତେଣୁ ସେ ଖୁବ କମ୍ ସମୟ ଭିତରେ ସମାପୃତିରେ ଏସବୁ ପ୍ରଚାର କାର୍ଯ୍ୟ କରିଛନ୍ତି। ତେଣୁ ବର୍ତ୍ତମାନ ମଧ୍ୟ ଆମର 50 ବର୍ଷତମ ପାଳନ କରାହଉଛି, ଶିଳ୍ପର ଜୁବିଲି କୁହାହଉଛି। ସେଥିରେ ମଧ୍ୟ ସମଗ୍ର ପୃଥିବୀରେ ଏ କାର୍ଯ୍ୟକ୍ରମ ନିଆଯାଇଛି। ତେଣୁ ଏହା ମଧ୍ୟରେ ମଧ୍ୟ ଆମର ଭୁବନେଶ୍ୱର କେତେ ଜାଗାରେ, କଟକରେ କେତେ ଜାଗାରେ ଏସବୁ ଶିଳ୍ପର ଜୁବିଲିଶ୍ୱର ମଧ୍ୟ କାର୍ଯ୍ୟକ୍ରମ କରାଯିବ, ତାହା ମଧ୍ୟ ଆମର ଭକ୍ତମାନେ ଅନୁରୋଧ ସେଥିରେ ମଧ୍ୟ ଯୋଗଦାନ କରିବେ। ବିଶେଷ କରି କଟକରେ ମଧ୍ୟ ଆମର 14, 15, 16 ଏ 3 ଦିନ ଧରି ମା ସମୟରେ ମହା ସଂକୀର୍ତ୍ତନ କାର୍ଯ୍ୟକ୍ରମ ସବୁ କରାଯିବ। ତେଣୁ ପ୍ରଭୁପାଦଙ୍କର ଯେଉଁ ଗୀତା ବହି, ଅନ୍ୟାନ୍ୟ ବୈଦିକ ଶାସ୍ତ୍ର ଅଛି, ତାହା ମଧ୍ୟ ଆମ ଆଶ୍ରମରୁ ଅଛି। ଏବେ ମଧ୍ୟ ଯେଉଁମାନେ ଚାହିଁବେ ଆମର କିଛି ଗୀତା ବହି ଅଛି, ତାହା ମଧ୍ୟ ଆପଣମାନେ ନେଇପାରନ୍ତି। ତା ମଧ୍ୟ ରଥପ୍ରଭୁଙ୍କୁ ଅନୁରୋଧ କରୁଛି, ଯଦି ଗୀତା ବହି କିଛି ଅଛି ତାହେଲେ ଯେଉଁମାନେ ଦେବେ ତାଙ୍କୁ ଦେବେ। ଆଉ ମଧ୍ୟ ଉଦ୍ଦେଶ୍ୟ ହେଲା ଯେ ଭଗବାନ ଦିବ୍ୟ ନାମ କୀର୍ତ୍ତନ କରିବା, ସେଥିପାଇଁ ମଧ୍ୟ ଆମର ମାଳା ବି ଅଛି ଏଠାରେ। ଯେଉଁମାନେ ଚାହିଁବେ ଏ ଭଗବାନ ଦିବ୍ୟ ନାମ କୀର୍ତ୍ତନ କରି ସେମାନେ ମଧ୍ୟ ମାଳା ନେବାକୁ ଅନୁରୋଧ କରୁଛି। ଏହି ପରିବାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ଅଛି, ବର୍ତ୍ତମାନ ସମୟରେ ଆମେ ପ୍ରସାଦ ପାଇଯିବେ। ମୁଁ କିଛି କହିବାକୁ ଚାହୁଁଛି ଯେ ଭଗବାନଙ୍କର ଯୋଉ 7 ଦିନ ଧରି ଆମ ବାଦଶାହ କହିଲେ, ପ୍ରଥମ ସ୍କନ୍ଦରୁ ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ସେ ତ ବର୍ଣ୍ଣନା କରିଛନ୍ତି। ପ୍ରଥମ ଆମେ ଭଗବାନଙ୍କର ଦର୍ଶନ କରିବାକୁ ହେଲେ ପ୍ରଥମ ତାଙ୍କ ପାଦପଦ୍ମ ଦର୍ଶନ କରିବାକୁ ପଡିବ। ତ ପ୍ରଥମ ସ୍କନ୍ଦ, ଦ୍ୱିତୀୟ ସ୍କନ୍ଦ ହଉଛି ତାଙ୍କର ପାଦପଦ୍ମ, ତାପରେ ତୃତୀୟ ସ୍କନ୍ଦ, ଚତୁର୍ଥ ସ୍କନ୍ଦ ତାଙ୍କର ହଉଛି ଯମ କୁହାଯାଉଛି, ପଞ୍ଚମ ସ୍କନ୍ଦ ହଉଛି ନାଭିଦେଶ କୁହାଯାଉଛି, ଷଷ୍ଠ ସପ୍ତମ ହଉଛି ତାଙ୍କର ଦୁଇ ବାହୁ କୁହାଯାଉଛି, ନବମ ହଉଛି ଗ୍ରୀବା, ଦଶମ ସ୍କନ୍ଦ ହଉଛି ମୁଖ, ଏଗାର ସ୍କନ୍ଦ ହଉଛି ତାଙ୍କର ମୁଣ୍ଡ କୁହାଯାଉଛି ମସ୍ତକ, ତାପରେ ଆପଣଙ୍କର ଦ୍ୱାଦଶ ସ୍କନ୍ଦ ହେଲା କିରୀଟ କୁହାଯାଉଛି। ଏହିପରି ଭାବରେ ଭଗବାନଙ୍କୁ ଦର୍ଶନ କରାଯାଏ। ତେଣୁ ଭଗବାନ କଥା ଶୁଣିବାକୁ ହେଲେ ପ୍ରଥମ ସ୍କନ୍ଦରୁ ଆରମ୍ଭ କରିବାକୁ ପଡ଼ିବ। ତ ପାଦଶ ଆପଣ ସୁନ୍ଦର ଭାବରେ ସେ ପ୍ରଥମ ସ୍କନ୍ଦରୁ ଆପଣଙ୍କୁ ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ସେ ବର୍ଣ୍ଣନା ଦେଲେ, କିଞ୍ଚିତ କୁହାଯାଉଛି। ଖୁବ କମ୍ ସମୟ ମଧ୍ୟରେ ଆପଣମାନଙ୍କୁ ସେ କିଞ୍ଚିତ ଧାରଣା ଦେଲେ। ତ ଯେଉଁମାନେ ସୁଧିବୃନ୍ଦ ବା ଯେଉଁମାନେ ଏ ଭାଗବତ ପ୍ରତି ଆକୃଷ୍ଟ ହେଲେ, ସେମାନେ ମଧ୍ୟ ପ୍ରତିଦୈନିକ ଆମର ଇସ୍କନ ଭୁବନେଶ୍ୱରରେ ମଧ୍ୟ ଏ ଭାଗବତ କଥା ଚାଲିଛି। ପ୍ରତିଦୈନିକ ସକାଳେ 8ଟା ବେଳେ ଆମର ଭାଗବତ କଥା ଆରମ୍ଭ ହେଉଛି 9ଟା ପର୍ଯ୍ୟନ୍ତ, ସନ୍ଧ୍ୟାରେ ମଧ୍ୟ ଭଗବତ ଗୀତା ମଧ୍ୟ ପାଠ କରାଯାଉଛି। ଏହାର ତ ବିଭିନ୍ନ ଉତ୍ସବ ମଧ୍ୟ କରାଯାଉଛି, ସେ ଉତ୍ସବରେ ଯୋଗଦାନ କରିବେ, ଯାହାଦ୍ୱାରା ଆପଣମାନେ କିଛି ଜାଣିପାରିବେ କୁହାଯାଉଛି। ତାପରେ ସମ୍ପ୍ରଦାୟ କଥା ମଧ୍ୟ ସେ କହିଲେ। ସାଧାରଣତଃ ଲୋକ ଧାରଣା ଇସ୍କନ ହେଉଛି ଗୋଟିଏ ଫରେନ୍ ସଂସ୍ଥା, କିନ୍ତୁ ତା ନୁହେଁ, ଆମର ପ୍ରକୃତି ସମ୍ପ୍ରଦାୟ ଭିତରେ ଆମେ ଆସୁଛୁ, ଯେ ସମ୍ପ୍ରଦାୟରୁ ଗୁରୁ ଗ୍ରହଣ କରିବାକୁ ପଡିବ ବା ସମ୍ପ୍ରଦାୟ ସହିତ ପନ୍ଥା କୁହାଯାଉଛି। ବେଦର ଅନ୍ୟ ନାଁ ହଉଛି ଶ୍ରୁତି କୁହାଯାଉଛି, ତାକୁ ସବୁ ଲୋକ ଶୁଣିଥାଏ। ତେଣୁ ସହିତ ପନ୍ଥା ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ତାଙ୍କ ପାଖକୁ ଯିବାକୁ ପଡିବ, ଏଟା ଶ୍ରବଣ କରିବାକୁ ପଡିବ, ତାହେଲେ ଆପଣ କିଛି ଜାଣିପାରିବେ। ତ ଯେଉଁମାନେ ବୈଷ୍ଣବ ନୁହନ୍ତି ଅବୈଷ୍ଣବ, ତାଙ୍କ ଉପରୁ ଶୁଣିଲେ ଫଳ ପାଇବାନି କୁହାଯାଇଥାଏ। ଅବୈଷ୍ଣବ ମୁଖଦୁନ ଭୂତ ହରିକଥା ମଧ୍ୟ ଶ୍ରବଣ ମୟ ସର୍ବଚେଷ୍ଟା ଯଥା ଭୟ, କ୍ଷୀରଟା ବହୁତ ଭଲ ଜିନିଷ କୁହାଯାଉଛି, ତାକୁ ଯଦି ପାନ କରିବ ତୁମ ସ୍ୱାସ୍ଥ୍ୟ ଭଲ ରହିବ। କିନ୍ତୁ ସେ କ୍ଷୀର ଯଦି ସାପ ମୋ ବାଜିଥିବ ତାହେଲେ ତାକୁ ଯଦି ପାନ କରିବ ତେ ବିଷର ଫଳ ହିଁ ପାଇବ। ସେହିପରି ଭାବେ ଯେଉଁମାନେ ଯାହା ଭାଗବତ ବଡ଼ ବୈଷ୍ଣବ ସ୍ଥାନ ଏକାନ୍ତ ଆଶ୍ରୟକର ଚୈତନ୍ୟ ଚରଣ, ଏ ଭାଗବତ ତତ୍ତ୍ୱ ଜାଣିବାକୁ ହେଲେ ଆମ ବୈଷ୍ଣବ ପାଖକୁ ଯିବାକୁ ପଡିବ। ଦୁଇ ସ୍ଥାନରେ ଭାଗବତ ନାମ ଶୁଣାଯାଏ, ଗୋଟିଏ ହେଲା ଗ୍ରନ୍ଥ ଭାଗବତ, ଆଉ ଗୋଟିଏ ହେଲା ଭକ୍ତ ଭାଗବତ। ତେଣୁ ଗ୍ରନ୍ଥ ଭାଗ ଜାଣିବାକୁ ଚାହିଁଲେ ଆମେ ଭକ୍ତ ଭାଗବତ ଯିବାକୁ ପଡିବ। ଏଇଟା ପ୍ରାଥମିକ କଥା ହେଉଛି ଯେଉଁମାନେ ବୈଷ୍ଣବ ତାଙ୍କୁ ଯିବାକୁ ପଡିବ, ଶ୍ରବଣ କରିବାକୁ ପଡିବ। ଏ ବିଷୟରେ ଅନେକ କଥା ସବୁ ଅଛି, ଯାହା ହଉ ଆପଣ ମିନିମମ ଜଣଙ୍କୁ ବୈଷ୍ଣବ ପାଖକୁ ଶୁଣିବାକୁ ପଡିବ। ତେଣୁ ଇସ୍କନ ତରଫରୁ ଏଇସବୁ ସୁଯୋଗ ସବୁବେଳେ କରାଯାଇଛି। ସମଗ୍ର ପୃଥିବୀରେ ଦେଖନ୍ତୁ ଆମର ଏ ଭାଗବତ କଥା ଚାଲିଛି, ଗୀତା କଥା ଚାଲିଛି, ସବୁ କଥା ଚାଲିଛି। ଇଏ କୁହାଯାଇଛି ଭାଗବତରେ ମଧ୍ୟ, ନିର୍ମା ନାମ ଯଥା ଗଙ୍ଗା, ଦେବା ନାମ ଅଚ୍ୟୁତ ଯଥା, ବୈଷ୍ଣବ ଯଥା ଶମ୍ଭୁ, ପୁରାଣ ଏଇଟା କଥା। ଯେପରି ଗଙ୍ଗା ନଦୀ ଆମର ନଦୀମାନ ମଧ୍ୟ ଶ୍ରେଷ୍ଠ ହେଉଛି, ସେହିପରି ଦେବତା ମଧ୍ୟ ଅଚ୍ୟୁତ ଶ୍ରେଷ୍ଠ ହେଉଛନ୍ତି। ଶମ୍ଭୁ ଯେ ଶିବଜୀ ସେ ମଧ୍ୟ ବୈଷ୍ଣବ ଶ୍ରେଷ୍ଠ, ବୈଷ୍ଣବ ଯଥା ଶମ୍ଭୁ, ପୁରାଣ ଏଇଟା ସେହିପରି ଭାଗବତ ପୁରାଣ ଏଇ ଶ୍ରୀମଦ ଭାଗବତ ଶିବଜୀ। ଆଉ ଆଶ୍ଚର୍ଯ୍ୟ ଲାଗୁଛି ଏଠାରେ ମଧ୍ୟ ଶିବଜୀ ଅଛନ୍ତି, ସେ ହେଉଛନ୍ତି ପରମ ବୈଷ୍ଣବ ଅଟନ୍ତି। ଏଇ ଭାଗବତ କଥା ଉପରେ ସେ କହିଛନ୍ତି ଯେ ଆମର ଏଠାରେ ତ ଶିବକ୍ଷେତ୍ର କରାଯାଇଛି, ପ୍ରତି ଦୈନିକ ସେ ଭାଗବତ କଥା କହୁଥିଲେ ଶିବଜୀ, ବର୍ଣ୍ଣନା କରାଯାଇଛି। ସେ ଆମର ଯୋଉ ଶିବକ୍ଷେତ୍ର ଅଛି ଯାହା କୁହାଯାଉଛି ସେଠି କଥା କହୁଥିଲେ, ପାର୍ବତୀ ଶୁଣୁଥିଲେ ପ୍ରତି ଦୈନିକ। କିନ୍ତୁ ପାର୍ବତୀଙ୍କୁ ନିଦ ଆସିଯାଇଛି ବା ତାଙ୍କର ସେ ଭାଗବତ କଥା ଶୁଣିପାରୁନାହାନ୍ତି, କିନ୍ତୁ ସେ ସମୟରେ ଏ ସୁବ୍ରତ ଗୋସ୍ୱାମୀ ଯିଏ ଭାଗବତ କହୁଛନ୍ତି ସେ ଥିଲେ ଶୁକ ପକ୍ଷୀ ହେଇଥିଲେ। ରାଧାରାଣୀ ଯେତେବେଳେ ଏ ଭୌତିକ ଜଗତକୁ ଚାଲିଗଲେ ସେ ସମୟରେ ଯିଏ ତାଙ୍କର ଶୁକ ପକ୍ଷୀ ଯିଏ ସେ ସୁବ୍ରତ ଗୋସ୍ୱାମୀଙ୍କୁ ଆଉ ପରବର୍ତ୍ତୀ ଅବସ୍ଥା ହେଇଛନ୍ତି, କିନ୍ତୁ ସେ ମଧ୍ୟ ସେଠାରେ ଯାଇ ପହଞ୍ଚିଲେ, ସେ ହୁଁ ହଉଛନ୍ତି। ତେଣୁ ଶିବଜୀ କହିଲେ କିଏ ହୁଁ ହଉଛି, ଇଏ ତ ପାର୍ବତୀ ହୁଅନ୍ତୁ, ପକ୍ଷୀଟା ଶୁଣିପାରିଲେ ଭାଗବତ କଥା। ତେଣୁ ସେ ତାକୁ ମାରିବା ପାଇଁ ତା ପଛରେ ଧାବନ କରିଛନ୍ତି। ତୁ ସେ ସମୟରେ ଏ ବ୍ୟାସଦେବଙ୍କ ପତ୍ନୀ ସେ ବ୍ୟାସଦେବ ତାଙ୍କ କଥା କହୁଛନ୍ତି, ଭାଗବତ କଥା ସେ ଶ୍ରବଣ କରୁଛନ୍ତି, ସେ ପାର୍ଟିଟି ଆମ କରିଛନ୍ତି। ସେ ସମୟରେ ଶୁକପକ୍ଷୀ ତାଙ୍କ ପେଟ ଭିତରେ ବସିଲେ, ତେଣୁ ସେ ପରବର୍ତ୍ତୀ ଅବସ୍ଥାରେ ସୁଗତ ଗୋସ୍ୱାମୀ ଆସେ। ଏଇଟା ଆପଣମାନେ ପରବର୍ତ୍ତୀ ଅବସ୍ଥା ଜାଣିବେ। ତେଣୁ ସେଇ ଶିବଜୀ କହିଛନ୍ତି ବୁଝିଲେ, ଅହମ୍ ବ୍ୟକ୍ତି ବ୍ୟାସମ ବ୍ୟକ୍ତି ନାଇଁ, ଅହମ୍ ବ୍ୟକ୍ତି ସୁଗମ ବ୍ୟକ୍ତି ବ୍ୟାସମ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଭକ୍ତିଆ ବାଧକ। ଏ ଭାଗବତ କଥା ମୁଁ ଜାଣିଛି ଆଉ ସୁଗତ ଗୋସ୍ୱାମୀ ଜାଣିଛି, ବ୍ୟାସଦେବ ଜାଣିଛନ୍ତି ନାହିଁ ମୁଁ କହିପାରିବି, ବୁଝିପାରୁଛନ୍ତି। ତେଣୁ ଯୋଉମାନେ ଭକ୍ତ ସେମାନେ ଜାଣିଛନ୍ତି ଏ ଭାଗବତ ଅତି ଗୁପ୍ତ ଜିନିଷ ଗୁଡା ସବୁ। ତେଣୁ ଏ କଥା ଶିବଜୀଙ୍କର ବାକ୍ୟ କୁହାଯାଉଛି। ତେଣୁ ସେଥିପାଇଁ ଆପଣମାନେ ସମସ୍ତଙ୍କୁ ନିବେଦନ, ପ୍ରତି ଦୈନିକ ଭାଗବତ ପାଠ କରନ୍ତୁ, ପ୍ରତି ଦୈନିକ ନିତ୍ୟ ଭାଗବତ ସେଟା ପ୍ରତି ଦୈନିକ, ତାହେଲେ ଆପଣ ଜୀବନରେ ଯାହା କୁହାଯାଉଛି ଶ୍ଳୋକ ପ୍ରତି ଶ୍ଳୋକ ନୃତ୍ୟ ଆଦମ ସୁଲଭ ସୁକଟମ ଗୁରୁକର୍ଣ୍ଣ ଧାରଣ ମୟାନ ଗୋଳେନ ନମସ୍ତର ପୁମାନ ଭବାଦିନ ଆତ୍ମ। ବିଶେଷ କରି ଆମେ ସମସ୍ତେ ମାନବ ଜନ୍ମ ପାଉଛୁ, ଆଦମ କୁହାଉଛୁ, ଏଟା ସୁଲଭମ ସୁଦଲମ ସୁକଳ୍ପମ ପ୍ରବଣ କୁହାଉଛି, ପ୍ରବଣ ନୌକା। ଏ ନୌକାଟା ଆମର ସୁନ୍ଦର ନୌକା, ଏଥିରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ତେଣୁ ମୟାନ ଗୁଣେନ ଆଜି ଭବସାର ପାରିବାକୁ ହେଲେ ଅନୁଗ୍ରହ ସମୟ ହେଉଛି କୃଷ୍ଣ ଭକ୍ତି। ପ୍ରତି ଦୈନିକ ଆପଣମାନେ ଏଇ ଭଗବାନ ଦୀପନାମ କୀର୍ତ୍ତନ କରନ୍ତୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ। ଏ ନାମ କୀର୍ତ୍ତନ କଲେ ସବୁ ଆପଣ ଜାଣିପାରିବେ। ହରେ ଶୁଭ ଚଟି କରିଆମ ଯଥା ଜୁହାଦ୍ରେ ନତ ନାମ ଦୁଃଖ ଆଶ୍ଚର୍ଯ୍ୟ କଥା ପ୍ରଭୁ ତ ବୁଝେଇଥିଲେ ଆପଣ ଆଶ୍ଚର୍ଯ୍ୟ କଥା କହିବାର କାପ୍ତ ହେଉଛି ଏ ଶ୍ଳୋକଟା କେତେ ଶକ୍ତିଶାଳୀ ଲୋକ। ଶ୍ଳୋକ ସେମାନେ ଯେ କୁକୁର ମାଂସ ଭକ୍ଷଣ କରୁଛି ଚଣ୍ଡା ସିଏ ମଧ୍ୟ ଶ୍ରେଷ୍ଠ ହେଇଯାଉଛି ଏ ଭଗବାନ ଦୁର୍ଘଟଣା କଥା ଯତ ଜୁହାଗରେ ଘଟତେ ନାମ ଏ ଭଗବାନ ନାମ ଜାଣିଲ ତେବୁ ତମ ସମସ୍ତ ତପସ୍ୟା ଫଳ ପାଇଯାଉଛି। ଏ କଳିଯୁଗରେ ଆମେ କଣ ତପସ୍ୟା କରିବା, କେବଳ ଜାଗାଲା ହରେନ ନାମ ହରେନ ନାମ ହରେନ ନାମ କେବଳ କଳ ନାସ୍ତେ ନାସ୍ତ ଆଉ କିଛି ବାଟ କିଛି ନାହିଁ, କେବଳ ଭଗବାନ ଦୀପ ନାମ ନାମ। ଦେବ ତପସ ଯେଉଁମାନେ ସମସ୍ତ ଯଜ୍ଞ କର୍ମର ଫଳ ପାଇଯାଉଛି ଅବଶ୍ୟ କଳିଯୁଗ ପାଇଁ କେବଳ ଦିଆହେଇଛି ନାମ ଯଜ୍ଞ କରାହଉଛି ପ୍ରଭୁ ତ ଯଜ୍ଞ ବିଷୟରେ ବହୁତ କଥା ବୁଝେଇଛୁ ସନ୍ଦେଶ ଏହି ହରେ କୃଷ୍ଣ ମହାମନ୍ତ୍ର ହିଁ ଜପ କରିବା ସମସ୍ତ ତୀର୍ଥସ୍ଥାନରେ ସ୍ନାନ କରିବା ଷଷ୍ଠ ରାଜ୍ୟା ସେ ଅନାର୍ଯ୍ୟ ଧାର୍ଯ୍ୟ କୁହାଉଛି ବ୍ରହ୍ମାଣ୍ଡ ଯୋଉ ସମସ୍ତ ବୈଦିକ ସାହିତ୍ୟ ପାଠ କରିଛି ଯେ ଭଗବାନ ଦେବର ନାମ ପେଟା ପଡ଼ୁଛି ଇଏ ପ୍ରକାଶ ସୁଯୋଗ ଅଛି ତେଣୁ ଆପଣମାନେ ବିଜ୍ଞ ଲୋକ ମେଧାବୀ ସେଥିପାଇଁ କୁହାଉଛି ଚୈତନ୍ୟ ମହାପ୍ରଭୁ ଆସିଲେ କୃଷ୍ଣ ବର୍ଣ୍ଣ ଦିଶା ଆଭୂଷଣ ସାଙ୍ଗ କାଙ୍ଗତ ଯଜ୍ଞ ସୁନ୍ଦର ଯଦି ସୁନ୍ଦର ଯେଉଁମାନେ ସଂଗଠନ ଯଜ୍ଞରେ ଯୋଗଦାନ କରୁଛନ୍ତି ସେମାନେ ସୁମେଧେ ମୋଷ୍ଟ ଇମ୍ପୋର୍ଟାଣ୍ଟ ପର୍ସନ୍ ତାହେଲେ କଣ ହବ ପୁମା ଭବାଜି ନ ସାଧନା ଯେଉଁମାନେ ଏ ପ୍ରକାର ସୁଯୋଗ ପାଇକିରି ମାନବ ଦେବତାଙ୍କୁ ନଷ୍ଟ କରୁଛନ୍ତି ପ୍ରକୃତିରେ ଦେ ଆର୍ ମେକିଂ ସୁଇସାଇଡ୍ ସୁଇସାଇଡ୍ କଲେ କଣ ହବ ଭୂତ ଯୋଡ଼ିରେ ଭୂତ ତେଣୁ ଆମ ସୁଯୋଗ ଦିଆହେଇଛି ତେଣୁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଆଉ ଆପଣମାନେ ଆମକୁ ସହଯୋଗ କରୁଛନ୍ତି ତେଣୁ ସେଥିପାଇଁ ମଧ୍ୟ ଏଠାରେ ଆମ ରାଧା ମାଧବ ମନ୍ଦିର ସେ ମଧ୍ୟ ତାଙ୍କ ପାଖରେ ମଧ୍ୟ ପ୍ରାର୍ଥନା କରୁଛୁ ସେ ଆମକୁ ସମସ୍ତଙ୍କୁ ସେଇ କୃଷ୍ଣ ଭକ୍ତି ପ୍ରଦାନ କରନ୍ତୁ ଆଉ ଏଠି ସେ ହେଉଛି ବୈଷ୍ଣବ ମହାନ୍ତି ସେ ମଧ୍ୟ ଆମ କୃଷ୍ଣ ଭକ୍ତି ପ୍ରଦାନ କରନ୍ତୁ ଏଠି ହନୁମାନ ଯିଏ ଅଛନ୍ତି ଅନ୍ୟମାନେ ସବୁ ଅଛନ୍ତି ତେଣୁ ଅନ୍ୟାନ୍ୟ ଆଚାର୍ଯ୍ୟମାନେ ମଧ୍ୟ ଆମେ ପ୍ରାର୍ଥନା କରିବା ସେମାନେ ମଧ୍ୟ ଆମକୁ ଏଇ କୃଷ୍ଣ ଭକ୍ତି କରିବେ ଜୟ ଶ୍ରୀ ଗୁରୁଦେବ କି ଜୟ ଶ୍ରୀ ପ୍ରଭୁ ପାଦ କି ସଙ୍ଗତ ଭକ୍ତ ବୃନ୍ଦ କି ବହୁମାନେ ହରେ କୃଷ୍ଣ ଆପଣ ମାନେ ଜାଣୁଥିବେ ଯେଉଁମାନେ ସବୁ କୃଷ୍ଣ ଭକ୍ତ ଅଛନ୍ତି ସେମାନେ ସମସ୍ତେ ଏଇ ମାଳାରେ ଜପ କରୁଛନ୍ତି ଏଇ ମାଳା ହଉଛି 108 ଅଛି 108 ମାଳା ଅଛି ଏ ମଝିରେ ଗୋଟେ ମେରୁ କୁହା ହଉଛି ଇଏ ହଉଛି ରାଧା କୃଷ୍ଣ କୁହା ହଉଛି ତେଣୁ ଯେଉଁମାନେ ଜପ କରିବେ ତେଣୁ ସେମାନଙ୍କୁ କେମିତି ଜପ କରିବେ ତା ପ୍ରଣାମଟା ଆମେ ଦେଇ ଦଉଛୁ ତେଣୁ ସେମାନେ ପ୍ରଥମେ ଯିଏ ଗୁରୁଙ୍କୁ ପ୍ରଣାମ କରିବେ ଆମେ ଯେ ଗୁରୁ ହିସାବରେ ପ୍ରପାଦ ନଉଛୁ ନମ କୃଷ୍ଣ ପାଦା କୃଷ୍ଣ ବେଷ୍ଟା ଭିତରେ ସେମାନେ ଭକ୍ତି ବେଦାନ୍ତ ସ୍ୱାମୀ ନାମେ ନମସ୍ତେ ସାରସ୍ୱତୀ ଦେବ ଗୌରବ ଆଣି ପଚାରେ ନିର୍ଦ୍ଦେଶ ଶୂନ୍ୟବାଦୀ ପାଶ୍ଚାତ୍ୟ ତାପରେ ପଞ୍ଚତତ୍ଵ ପ୍ରଣାମ ମନ୍ତ୍ର ଆମ ପାଖରେ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବା ସାଧୀ ଗୌର ଭକ୍ତ ତାପରେ ନାମ ଜପ ଆରମ୍ଭ କରିବାକୁ ପଡିବ ତେଣୁ ଆପଣମାନେ ତେଣୁ ଆମର ଯେଉଁମାନେ ନେବେ ଟିକେ ମାଳା ନିଅନ୍ତୁ ଜପଟା ଶିଖନ୍ତୁ ତେଣୁ ଆଉ ଯେଉଁମାନେ ମାଳା ଶିଖିବାକୁ ଚାହୁଁଛୁ ସେ ନିଅନ୍ତୁ ମାଳା ଶିଖନ୍ତୁ ମୁଁ ବନ୍ଦେଇ ଦଉଛି ଆଉ କିଏ ନେବେ ଆମର ଭକ୍ତମାନେ ଟିକେ ମାଳା ଯିଏ ଆଣିଛନ୍ତି ସେଇଟା ଆଣୁଛନ୍ତି ଜପ କରନ୍ତୁ ସେ ଚାରି ସ୍ଥାନ ଦ୍ୱାରା ଟିକେ ଆକୃଷ୍ଟ ହେବେ ହେଲା ତେଣୁ ପ୍ରଥମେ ଆପଣ ଏଇ ଏଇ ଯୋଉ ଆଙ୍ଗୁଠି ଏଇ ଆଙ୍ଗୁଠି ସ୍ପର୍ଶ କରିବ ନାହିଁ ମାଳାରେ ଯୋଉ ରଖିବୁ ଏଇ ଆଙ୍ଗୁଠି ସ୍ପର୍ଶ କରିବ ନାହିଁ ତାପରେ ଦୁଇ ଆଙ୍ଗୁଠି ଧରିବେ ଆମେ ଯେମିତି କହୁଛୁ ଶ୍ରୀକୃଷ୍ଣ ଚୈତନ୍ୟ କଣ ହେଲା ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାସାଦୀ ଗୌର ଭକ୍ତ ବୃନ୍ଦ ଏହାପରେ ଜପ କରି ଆରମ୍ଭ କରିବେ ହରେ କୃଷ୍ଣ ହରେ କୃଷ୍ଣ
कृष्ण कृष्ण हरे 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 राम 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 हरे हरे এইপরি ভাবে আপন জপ করে আরম্ভ করুন হরে কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে হরে সমস্ত রাম জপ করুন হরে কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে হরে কৃষ্ণ 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 হরে 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 রাম